ओम शांति। आज 6 सेप्टेम्बर 2026 आज अव्यक्त महावाक्य पुनरावृत्ति तारीख 19 अक्टोबर 2011 मूल्य हेडिंग व्यर्थ समय व्यर्थ संकल्प उपरे विजयी होई परस्पर सहित संस्कार मिलनर ह्रास करिवार संकल्प कर। व्यर्थ समय व्यर्थ संकल्प उपरे विजयी होई परस्पर सहित संस्कार मिलनर ह्रास करिवार संकल्प कर। आज बाप दादा निजर चारिआडर मीठा मीठा प्यारा प्यारा पिलामानंकु देखुछन्ति। समस्ते बहुत स्नेहर सहित निजर शुभेच्छा जणाउछन्ति। पिलामाने एतिके स्नेह केवल बाबांकु ही करुछन्ति एवं एही परमात्मा स्नेह मध्य केवल एबे ही प्राप्त हेउछि। प्रत्येक संतान एबे स्नेहरे लवली नटे। बाबा मध्य सबु पिलांकु स्नेहर प्रत्युत्तर देउछन्ति। महा पिलामाने वहा चाहे सम्मुखरे बसी थाओ चाहे दूररे बसी थाओ किंतु प्रत्येक संतान बाबांकर दिल भितरे समाहित अटे। समस्तंक दिल भितरे एही गीत बाजुछि जे एते स्नेह आउ किए करिवो। पिता एवं संतान मानंकर एही आत्मिक स्नेह प्रत्येक संतानंकु देहठारु नियारा एवं बाबांकर हृदयरे समाहित करिदेउछि एवं एहा मध्य केवल एबे ही पिलामानंकु प्राप्त हेउछि। बाबा मध्य पिलामानंकर स्नेहकु देखि सेथिरे समाहित होइ जाउछन्ति। आजि बापदादा समस्तंकर मस्तकरे तीनोटि भाग्यर रेखाकु देखुछन्ति। गोटिए हेला पिता स्वरूपरे प्राप्त हेउथिबा सम्पत्ति रूपक भाग्य, द्वितीयरे शिक्षक रूपरे श्रेष्ठ शिक्षार भाग्य एवं तृतीयरे सद्गुरु रूपरे प्राप्त हेउथिबा वरदानर भाग्य। प्रत्येकंकर मस्तक एही तीनोटि जाक भाग्यरे चमकुछि। बापदादा मध्य निजर भाग्यशाली पिलामानंकु देखि हर्षित हेउछन्ति। चाहे सम्मुखरे बसिथान्तु चाहे दूररे बसिथान्तु किन्तु दिलर निकटरे ही अछन्ति। एहिभळि पिता एवं संतान मानकर स्नेह सारा कल्प भितरे केवल एही समयरे ही प्राप्त होइथाय जाहाकु तुमे माने निजे अनुभव करिबा सहित अन्यमानंकु मध्य अनुभव कराउछ। एबे केही लोक भावुछन्ति जे एही ब्राह्मण आत्मामानंकु किछि मिलि जाइछि किन्तु कोन मिलि जाइछि ताहा एबे धीरे धीरे स्पष्ट होइ चालिछि। बाबा देखुछन्ति जे एबे एही प्लाटिनम जुबलीर प्रभाव चारिआडे पड़िछि एवं पिलामाने मध्य मन प्राण देई सारा करिछन्ति सेवा करिछन्ति एवं आगुकु मध्य योजना करिछन्ति। तेबे बापदादा मध्य चारिआडर पिलामानंकु अभिनंदन देउछन्ति। बाहा पिलामाने बाहा एही 75 वर्षकु तुमे माने निजर निज निजर पुरुषार्थ अनुसारे अतिक्रम करिबा सहित निजे निर्विघ्न होई अन्यमानंकु निर्विघ्न करि पहुंचि जाइछ। एबे बाबा पिलामानंक ठारु कोन चाहौछन्ति। बाबांकर सर्वदा प्रत्येक संतान प्रति एही आशा रहिछि जे मोर प्रत्येक संतान बाप समान होइ जान्तु। ब्रह्मा बाबा जेपरि विजयी होइछन्ति सेहिपरि प्रत्येक संतान सदा विजयी हुअन्तु। एथिपाई ब्रह्मा बाबा कोन करिछन्ति फलो फादर अर्थात पिताकु अनुकरण करिछन्ति। तेणु तुमे माने मध्य प्रत्येक पाद उठाइबा पूर्वरु चेक कर जे एहिपरि कर्म ब्रह्मा बाबा करिछन्ति त ब्रह्मा बाबा सबु पिलामानंक प्रति जदिओ जानिथिले जे एही पिलाटी दुर्बल अटे पुरुषार्थरे मध्य एवं सेवारे मध्य किन्तु दुर्बल आत्मा प्रति आहुरी अधिक दया तथा कल्याणर भावना रखुथिले। सेहिभळि बापदादा सबु पिलांकु एही कथा कहुछन्ति जे निजर परिवारर प्रत्येक भाई बा भौणीक प्रति शुभ भावना शुभ कामना दया एवं कल्याणर दृष्टि द्वारा सेमानकर मध्य सहयोगी हुओ। बापदादा पूर्वरु मध्य शुणाइछन्ति जे स्नेह रखिबारे प्रत्येक संतान यथाशक्ति पास होइ जाइछन्ति एवं एही स्नेह कारणरु ही आगकु बढ़ि चालिछन्ति। एबे बापदादा पिलामानंकर स्नेहकु देखि खुशि अछन्ति। स्नेह विषयरे पास होइथिबा कारणरु प्रत्येक संतान क्रमान्वये हिसाबरे चालुछन्ति। एबे बापदादा चाहुछन्ति जे स्नेहरे किछि बलिदान मध्य देबाकु पड़िथाय। जेहेतु बाबांक सहित स्नेह अछि तेणु तुमको केउ बलिदान देबाकु पड़िबो जहा बापदादा चाहुछन्ति त ତାହା ତ ତୁମେମାନେ ବୁଝି ସାରିଲଣି। ବୁଝିପାରୁଛ ତ ବାବା କଣ ଚାହୁଁଛନ୍ତି? କଣ ବୁଝିପାରୁଛ ତ? ମୁଣ୍ଡ ହଲାଓ, ବୁଝିପାରୁଛ? ଏବେ କରିବାକୁ ତ ହେବ। ଏଥିପାଇଁ ମଧ୍ୟ ସାହସ ଅଛି ତ? ଯଦି ସାହସ ଅଛି ତେବେ ହାତ ଉଠାଅ। କଣ ସାହସ ଅଛି ତ? ଆଚ୍ଛା, ତେବେ ପିଲାମାନଙ୍କର ସାହସ ଆଧାରରେ ବାବାଙ୍କର ସାହାଯ୍ୟ ତ ନିଶ୍ଚିତ ମିଳିବ। ଏବେ ବାପ ଦାଦା ଚାହୁଁଛନ୍ତି, ତେବେ ଫଳାଫଳ ହିସାବରେ ବାପ ଦାଦା ଦେଖିଲେ ସମ୍ପୂର୍ଣ୍ଣ ପବିତ୍ରତା ହିସାବରେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅପବିତ୍ରତାର ବୀଜ ଅଟେ। ତେଣୁ ବାପ ଦାଦା ଦେଖିଲେ ଯେ ଏହିଭଳି ବ୍ୟର୍ଥ ସଂକଳ୍ପ ଚାଲିବାର ସଂସ୍କାର ଏବେ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ଲୁଚି ରହିଛି। ଗୋଟିଏ ହେଲା ବ୍ୟର୍ଥ ସଂକଳ୍ପ, ଦ୍ୱିତୀୟଟି ବ୍ୟର୍ଥ ସମୟ। ଏହା ଅଧିକାଂଶ ପିଲାଙ୍କ ଭିତରେ ଏବେ ମଧ୍ୟ ଦେଖିବାକୁ ମିଳୁଛି। ଏବଂ ବ୍ୟର୍ଥ ସଂକଳ୍ପର ଆଧାର ହେଲା ମନ, ଯାହାକି ମନମନାଭବ ହେବା ପାଇଁ ଦେଉନାହିଁ। କାହିଁକି ନା ବାପ ଦାଦା ବହୁତ ସମୟ ପୂର୍ବରୁ ହିଁ ସଂକେତ ଦେଇସାରିଛନ୍ତି ଯେ ଯାହା ବି ହେବାର ଅଛି ତାହା ଅଚାନକ ହେବ। ତେଣୁ ଅଚାନକ ହିସାବରେ ବାପ ଦାଦା ଚେକ୍ କରିଛନ୍ତି ଯେ ଅଧିକାଂଶ ପିଲାଙ୍କ ଭିତରେ ଏହି ବ୍ୟର୍ଥ ସଂକଳ୍ପର ସଂସ୍କାର ରହିଛି। ତେଣୁ ଯେହେତୁ ବ୍ରହ୍ମା ବାବା ବ୍ୟର୍ଥ ସଂକଳ୍ପ ଏବଂ ବ୍ୟର୍ଥ ସମୟ ଉପରେ ବିଜୟୀ ହୋଇ କର୍ମାତୀତ ହୋଇଛନ୍ତି, ସେଥିପାଇଁ ତୁମମାନଙ୍କୁ ମଧ୍ୟ ପିତାଙ୍କୁ ଅନୁକରଣ କରିବାକୁ ହେବ। ବାପଦାଦା ଦେଖୁଛନ୍ତି ଯେ ମନ ତ ତୁମମାନଙ୍କର ରଚନା ଅଟେ, ଯେହେତୁ ତୁମେମାନେ ମନର ରଚୟିତା ଅଟ, ତେଣୁ ମନକୁ ଚଳାଇବା ବାଲା ତ ତୁମେ ହିଁ ଅଟ। ମନର ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତିର ମାଲିକ ଅଟ, କିନ୍ତୁ ପୁଣି ବି ମନ କେଉଁଠି ନା କେଉଁଠି ଧୋକା ଦେଇଦେଉଛି। ତୁମର ହିଁ ତ ରଚନା ଅଟେ ନା, ମୋର ବୋଲି କହୁଛ ନା, କିନ୍ତୁ ନିୟନ୍ତ୍ରଣ କରିବାର ଶକ୍ତି କମ୍ ଥିବାରୁ ଧୋକା ଦେଇଦେଉଛି। ସେଥିପାଇଁ ମନକୁ ଘୋଡ଼ା ମଧ୍ୟ କୁହାଯାଉଛି, କିନ୍ତୁ ତୁମ ପାଖରେ ଶ୍ରୀମତ ରୂପକ ଲଗାମ ଅର୍ଥ ରହିଛି। କଣ ଲଗାମ ଅଛି ତ? ଯଦି ମନ କେବେ ବି ବ୍ୟର୍ଥ ସଂକଳ୍ପ ଆଡ଼କୁ ତୁମକୁ ଟାଣି ନେଉଛି, ତେବେ ଲଗାମକୁ ଟାଇଟ୍ କରିବା ଦ୍ୱାରା ବ୍ୟର୍ଥ ସଂକଳ୍ପର ସବୁ ଅପବିତ୍ରତାକୁ ସମୂଳେ ସମାପ୍ତ କରିଦେଇପାରିବ। ମନର ମାଲିକ ହୋଇ ବ୍ରହ୍ମା ବାବା ଯେପରି ପ୍ରତିଦିନ ମନର ଚେକିଂ କରୁଥିଲେ, ସେହିପରି ପ୍ରତିଦିନ ଚେକ୍ କର ଏବଂ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର। ତେଣୁ ଆଜି ବାପ ଦାଦା ଏହି କଥା ଚାହୁଁଛନ୍ତି ଯେ ଏହି ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର। ଖରାପ ସଂକଳ୍ପ କମ୍ ଚାଲୁଛି, କିନ୍ତୁ ବ୍ୟର୍ଥ ଅଧିକ ଚାଲୁଛି, ସେଥିପାଇଁ ଏଥିରେ ସମୟ ବହୁତ ନଷ୍ଟ ହେଉଛି। ତେଣୁ ମନର ମାଲିକ ହୋଇ ମନକୁ ଏଭଳି ବ୍ୟସ୍ତ ରଖ ଯାହାକି ଅନ୍ୟ ଆଡ଼କୁ ଆକର୍ଷିତ ହୋଇ ତୁମର ଲଗାମକୁ ଢିଲା କରିପାରିବ ନାହିଁ। କଣ ଏହା ହୋଇପାରିବ ତ? ଆଜି ବାପ ଦାଦା ବ୍ୟର୍ଥ ସଂକଳ୍ପର ସମାପ୍ତି ପାଇଁ ସମସ୍ତଙ୍କୁ ସଂକଳ୍ପ ଦେଉଛନ୍ତି। କଣ ହୋଇପାରିବ ତ? ହାତ ଉଠାଅ। ଯେଉଁମାନେ ଭାବୁଛନ୍ତି ବ୍ୟର୍ଥ ସଂକଳ୍ପ ମଧ୍ୟ ସମାପ୍ତ ହେଉ, ଏହାର ଉତ୍ସବ ମଧ୍ୟ ପାଳନ କରିବୁ ଏବଂ ବ୍ୟର୍ଥ ସମୟକୁ ମଧ୍ୟ ସଞ୍ଚୟ କରିବାକୁ ହେବ, ସମୟ ଏବଂ ସଂକଳ୍ପ ଉଭୟର ସଦୁପଯୋଗ କରିବାକୁ ହେବ। କାହିଁକି ନା ବାପ ଦାଦା ସମସ୍ତଙ୍କର ଚାର୍ଟକୁ ଦେଖୁଛନ୍ତି, ତେବେ ଚାର୍ଟରେ ଅଧିକାଂଶ ପିଲାଙ୍କର ଏହି କମି ଦେଖିବାକୁ ମିଳିଲା। ତେଣୁ ମନର ମାଲିକ ହିଁ ବିଶ୍ୱର ମାଲିକ ହେବ। ଯେପରି ବ୍ରହ୍ମା ବାବା ମନଜିତ ହୋଇ ବିଶ୍ୱର ମାଲିକ ହୋଇଗଲେ, ଏବେ ତ ତୁମମାନଙ୍କ ପାଇଁ ଅର୍ଥାତ୍ ପିଲାମାନଙ୍କୁ ଆବାହନ କରୁଛନ୍ତି, ଆଡଭାନ୍ସ ପାର୍ଟି ମଧ୍ୟ ତୁମମାନଙ୍କୁ ଆବାହନ କରୁଛନ୍ତି। ଶୁଣାଇଥିଲୁ ନା, ଅମୃତ ବେଳା 4 ସମୟରେ ଆଡଭାନ୍ସ ପାର୍ଟିବାଲା ମଧ୍ୟ ବତନକୁ ଆସୁଛନ୍ତି ଏବଂ ପଚାରୁଛନ୍ତି ମୁକ୍ତିର ଗେଟ୍ କେବେ ଖୋଲିବ। ତେବେ ଏହାକୁ ଖୋଲିବ କିଏ? ତୁମେମାନେ ହିଁ ତ ମୁକ୍ତିର ଗେଟ୍ ଖୋଲିବ ନା। ତୁମମାନଙ୍କର ସମ୍ପୂର୍ଣ୍ଣ ହେବା ଅର୍ଥାତ୍ ମୁକ୍ତିର ଗେଟ୍ ଖୋଲିବା। ତେବେ ବାପଦାଦାଙ୍କ ସହିତ ଆଡଭାନ୍ସ ପାର୍ଟିବାଲା ମଧ୍ୟ ବାର୍ତ୍ତାଳାପ କରୁଛନ୍ତି, ଆଉ କେତେଦିନ ଅପେକ୍ଷା କରିବୁ? ତେଣୁ ବାପଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଆଉ କେତେଦିନ। ତେବେ କଣ ଉତ୍ତର ଦେବ? ପ୍ରଥମ ଧାଡ଼ିବାଲା କୁହ ଆଉ କେତେଦିନ? ଅନ୍ୟ ସବୁ କାମ ପାଇଁ ତ ତାରିଖ ନିର୍ଦ୍ଧାର୍ଯ୍ୟ କରୁଛ ନା, ତେଣୁ ଏହି କାର୍ଯ୍ୟର ତାରିଖ କେବେ? ବ୍ରହ୍ମା ବାବା ତ ଫରିସ୍ତା ରୂପରେ ଆହ୍ୱାନ କରୁଛନ୍ତି, କଣ ଏହାର ତିଥି ଅର୍ଥାତ୍ ତାରିଖ ଶୁଣାଇ ପାରିବ? କୁହ, ଏହାର ଡେଟ୍ ଫିକ୍ସ କରିପାରିବ? ଏବେ କିଛି ଡେଟ୍ ଫିକ୍ସ କରିଛ କି? ପାଣ୍ଡବ ମାନେ ହାତ ଉଠାଅ, ଏହାର ତିଥି ନିର୍ଦ୍ଧାର୍ଯ୍ୟ କରିଛ କି କରିନାହ? କାହିଁକି? ତୁମର ଦିଦି କହୁଛନ୍ତି, ଆମମାନଙ୍କର ତ ଲଗନ ଥିଲା ଯେ ଏବେ ଘରକୁ ଯିବୁ, ଘରକୁ ଯିବୁ, ଘରକୁ ଯିବୁ। ଦାଦି କହୁଛନ୍ତି, ମୋର ଏହି ଲଗନ ଥିଲା ଯେ ମୋତେ କର୍ମାତୀତ ହେବାର ଅଛି, କର୍ମାତୀତ ହେବାର ଅଛି, ତେବେ ତୁମ ସମସ୍ତଙ୍କର ତ ଦାଦି ଦିଦିଙ୍କ ସହ ସ୍ନେହ ଅଛି ନା? ଏମିତି ତ ସମସ୍ତଙ୍କ ପ୍ରତି ଅଛି, କାହିଁକି ନା ଯେଉଁମାନେ ବି ଆଡଭାନ୍ସ ପାର୍ଟିରେ ଯାଇଛନ୍ତି ସେମାନଙ୍କ ପ୍ରତି ତୁମମାନଙ୍କର ତ ସ୍ନେହ ରହିଛି, ତେଣୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଅ। ଏବେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ କିଛି ଉତ୍ତର ବାହାର କର। କ'ଣ କରିବ ତ, ଆଜି ତ ଡବଲ ବିଦେଶୀମାନଙ୍କର ମିଳନର ଦିନ ଅଟେ ନା, ତେଣୁ ଡବଲ ବିଦେଶୀମାନେ ମଧ୍ୟ ପରସ୍ପର ଭିତରେ ଆଲୋଚନା କରି ତାରିଖ ଶୁଣାଅ, ଏବଂ ଭାରତବାଲା ମଧ୍ୟ ଏହା ଉପରେ ଚର୍ଚ୍ଚା କରି ଶୁଣାଇବ। କ'ଣ ଉତ୍ତର ଅଛି ତ? ଯଦି ଅଛି ତେବେ କୁହ। ଯିଏ ହଁ କହିଲ ସେ ହାତ ନ୍ୟୁୟର୍କର ମୋହିନୀ ଭଉଣୀ। ବାବା, ଆପଣ ଡେଟ୍ ଫିକ୍ସ କରନ୍ତୁ, ଆମେ ସଦା ପ୍ରସ୍ତୁତ ଅଛୁ। ନା ତୁମେମାନେ ତିଥି ନିର୍ଦ୍ଧାର୍ଯ୍ୟ କର, ପ୍ରସ୍ତୁତ ତୁମକୁ ହିଁ ହେବାକୁ ପଡ଼ିବ। ନା ବାବା ତ କହିବେ ଏହି ବର୍ଷ ଦୀପାବଳିରେ ହିଁ ଏହାର ଦୀପାବଳି ପାଳନ କର। କ'ଣ ପ୍ରସ୍ତୁତ ଅଛ ତ? ନା କହିବ ବହୁତ ଶୀଘ୍ର ହୋଇଯାଉଛି, କହୁଛୁ ତୁମେ କୁହ। ଡକ୍ଟର ନିର୍ମଳା ଭଉଣୀ କହିଲେ, ବାବା ଗୋଟିଏ ବର୍ଷ ଦିଅନ୍ତୁ। ଆଚ୍ଛା, ସମସ୍ତେ ଏଥିରେ ଏକମତ ଅଛ ତ? ଇଏ କହୁଛି ଗୋଟିଏ ବର୍ଷ ଦିଅ, ଯେଉଁମାନେ ଭାବୁଛ ଗୋଟିଏ ବର୍ଷ ସେମାନେ ହାତ ଉଠାଅ, ବଡ଼ ହାତ ଉଠାଅ। ଆଚ୍ଛା, ଏକ ବର୍ଷ ବାଲାଙ୍କର ନାମ ଲେଖି ରଖ, ଭଲ କଥା, ଅନ୍ୟମାନେ ହସୁଛନ୍ତି, କୁହ। ନିର୍ଭୟ ଭାଇ କହିଲେ, ଏବେ ନୁହେଁ ତ କେବେ ନୁହେଁ, ଆଜି ଏବଂ ଏବେ ହେବ, ତେବେ ତାଳି ବଜାଅ। ଆଚ୍ଛା, ବହୁତ ଭଲ କଥା, ତେବେ ଏବେ ଏବେ ସମସ୍ତେ ନିଜ ମନ ଭିତରେ ଏହି ପ୍ରତିଜ୍ଞା କର ଯେ କେବେ ବି ବ୍ୟର୍ଥ ସଂକଳ୍ପକୁ ଆସିବାକୁ ଦେବୁ ନାହିଁ। କ'ଣ ହୋଇପାରିବ? ଏବେଠାରୁ କହୁଛ ଏବେ ନୁହେଁ ତ କେବେ ନୁହେଁ, ତେଣୁ ଅତି କମରେ ଏହି ପ୍ରତିଜ୍ଞା ତ କରୁଛ ଯେ ଏବେଠାରୁ ବ୍ୟର୍ଥରେ ସମୟ ନଷ୍ଟ କରିବୁ ନାହିଁ, ଏ ସଂକଳ୍ପକୁ ମଧ୍ୟ ନଷ୍ଟ କରିବୁ ନାହିଁ। ଏଥିରେ ଯେଉଁମାନେ ପ୍ରସ୍ତୁତ ଅଛ ସେମାନେ ହାତ ଉଠାଅ। ଅଧିକାଂଶ ପିଲା ହାତ ଉଠାଇଛନ୍ତି। ତେବେ ଯେଉଁମାନେ ଭାବୁଛ ଯେ ଆମକୁ ସମୟ ଲାଗିବ ସେମାନେ ମଧ୍ୟ ହାତ ଉଠାଅ। କେହି ଉଠାଉ ନାହାନ୍ତି, ଅଳ୍ପ କେତେଜଣ ଅଛନ୍ତି ଯେଉଁମାନେ କି ହାତ ଉଠାଉଛନ୍ତି। ଆଚ୍ଛା, ତେବେ ଏହି ବର୍ଷ ଦୀପାବଳି ଦିନ ଏହି ଦୃଢ଼ ସଂକଳ୍ପ କରିବ, ଯେଉଁ ଅଧିକାଂଶ ପିଲାମାନେ ହାତ ଉଠାଇଛନ୍ତି ସେମାନଙ୍କୁ ସହା କରିବାକୁ ହେବ। ସେଥିପାଇଁ ତୁମମାନଙ୍କ ତରଫରୁ ଦୃଢ଼ ସଂକଳ୍ପ ରଖିଥିବାରୁ ଆଜି କେକ୍ କାଟିବା, କ'ଣ ପସନ୍ଦ ତ? ଆଜିର କେକ୍ ଏହି ଦୃଢ଼ ସଂକଳ୍ପର ସୂଚକ ଅଟେ, କାହିଁକି ନା ସମସ୍ତେ ଚାହୁଁଛନ୍ତି, ଅଜ୍ଞାନୀ ଆତ୍ମାମାନେ ମଧ୍ୟ ଚାହୁଁଛନ୍ତି ଯେ ଏବେ କିଛି ଗୋଟିଏ ହେବା ଦରକାର, ହେବା ଦରକାର, କିନ୍ତୁ ସେମାନଙ୍କ ଭିତରେ ଶକ୍ତି ନାହିଁ। ତୁମମାନଙ୍କ ଭିତରେ ତ ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଅଛି, ଫଲୋ ଫାଦର କରିଛ ନା? ବ୍ରହ୍ମା ବାବାଙ୍କର ଜନ୍ମ ହିଁ ଦୃଢ଼ ସଂକଳ୍ପ ଦ୍ୱାରା ହୋଇଛି। କରିବାର ଅଛି, ଭାବିବି ନୁହେଁ, କ'ଣ କରିବି କ'ଣ ନ କରିବି, ନା କରିବାକୁ ହିଁ ହେବ। ସେହି ଗୋଟିଏ ଦୃଢ଼ ସଂକଳ୍ପ ହିଁ ଏତେ ପିଲାମାନଙ୍କର ଭବିଷ୍ୟତ ଗଢ଼ିଦେଲା। ଏକା ବ୍ରହ୍ମା ବାବା କେତେ ସାହସ ରଖି ଦେଖାଇଛନ୍ତି, ଅଧା ଭାଗ ମିଳିଲା ସେଇଥିରେ ଯଜ୍ଞ ରଚନା କରିଲେ, ଯଜ୍ଞ ପାଇଁ ବ୍ରାହ୍ମଣମାନଙ୍କୁ ରଚନା କରିଲେ। କିନ୍ତୁ ଏବେ ଦେଖ, ଦେଶ ବିଦେଶର ଆତ୍ମାମାନେ ଆସି ପହଞ୍ଚିଗଲେ ଏକା ବ୍ରହ୍ମା ବାବାଙ୍କର ଦୃଢ଼ ସଂକଳ୍ପ କାରଣରୁ। ତେବେ ଦୃଢ଼ ସଂକଳ୍ପ କ'ଣ ନ କରିପାରିବ? ଇଏ ତ ତୁମମାନଙ୍କ ପାଇଁ ଦୃଷ୍ଟାନ୍ତ ଅଟନ୍ତି। ସଂକଳ୍ପ ମଧ୍ୟ କରୁଛ, ବହୁତ ଭଲ ଭଲ ସଂକଳ୍ପ ବାବାଙ୍କ ପାଖରେ ପହଞ୍ଚୁଛି, କିନ୍ତୁ ସେଥିରେ ଦୃଢ଼ତା କମ୍ ରହୁଛି। ଯଦି କୌଣସି କଥା ସମ୍ମୁଖକୁ ଆସିଗଲା ତେବେ ଦୃଢ଼ତା କମ୍ ହୋଇଯାଉଛି, ତେବେ ଦୃଢ଼ତା ହିଁ ସଫଳତାର ଚାବିକାଠି। ଦେଖ, ଦିଲ୍ଲୀର ପିଲାମାନେ ଦୃଢ଼ ସଂକଳ୍ପ କରିଲେ କରିବାକୁ ହିଁ ହେବ, ହୋଇଗଲା ନା? ଭାବିବୁ ଦେଖିବୁ ଏଭଳି କରିନାହାନ୍ତି। ସମସ୍ତଙ୍କର ଦୃଢ଼ ସଂକଳ୍ପ ଏବଂ ନିମିତ୍ତ ହୋଇଥିବା ପିଲାମାନଙ୍କର ସହଯୋଗ ତଥା ଦୃଢ଼ ସଂକଳ୍ପ ହିଁ ବାସ୍ତବିକ ସଫଳତାକୁ ପ୍ରାପ୍ତ କରାଇଛି। ଏଥିରେ ସମସ୍ତେ ହାତ ଉଠ ଏବଂ ଏକମତ ହୋଇଛନ୍ତି, ହଁ ନା? ହଁ ନା ନୁହେଁ, ଗୋଟିଏ ହିଁ ଦୃଢ଼ ମତ ହେବା ଦ୍ୱାରା ଦୃଢ଼ତା ଭିତରେ କେତେ ଶକ୍ତି ରହିଛି। ନା ଯେଉଁ କର୍ମ ଆରମ୍ଭ କରୁଛ ସେଥିରେ ପ୍ରଥମେ ଦୃଢ଼ ସଂକଳ୍ପର ମଞ୍ଜି ପୋତି ଦେଖିବା, ତାର ଫଳ ନିଶ୍ଚିତ ଫଳିବ। ଏହି 75 ବର୍ଷ କିପରି ବିତିଲା, ବ୍ରହ୍ମା ବାବା ଏବଂ ପିଲାମାନଙ୍କର ସଙ୍ଗ ହିଁ ଦୃଢ଼ ସଂକଳ୍ପ ଆଧାରରେ 75 ବର୍ଷ ପୂରଣ କରିଲେ। ଉମଙ୍ଗ ଉତ୍ସାହ ଆଧାରରେ ନିଜେ ଆଗକୁ ବଢ଼ିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ାଇଲେ, ତେବେ ଯାଇ 75 ବର୍ଷ ପୂରା ହେଲା। ତେଣୁ ଏବେ ଏହି ସଂକଳ୍ପ କର ଯେ ଆଜି ମୋତେ ବ୍ୟର୍ଥ ସମୟ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବାକୁ ହିଁ ହେବ। ଯେତେବେଳେ ବ୍ୟର୍ଥ ସମାପ୍ତ ହୋଇଯିବ ସେତେବେଳେ ସର୍ବଦା ଶ୍ରେଷ୍ଠ ସଂକଳ୍ପର ସମ୍ପତ୍ତି କମାଲ କରିବ। ତେବେ ବାପଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ଅଛନ୍ତି, ଏମାନେ ବୃଦ୍ଧି ମଧ୍ୟ କରୁଛନ୍ତି, ଏବଂ ଡବଲ ସେବା ପ୍ରତି ବହୁତ ଭଲ ଧ୍ୟାନ ଦେଉଛନ୍ତି। ବାପଦାଦା କେବଳ ଏତିକି ସଂକେତ ପୁଣି ବି ଦେଉଛନ୍ତି ଯେ ପରସ୍ପର ଭିତରେ ସଂସ୍କାର ମିଳନର ରାସ କର। ଏକଥା ଭାବ ନାହିଁ ଯେ ସେଣ୍ଟର ତ ଭଲ ଚାଲିଛି, ସେବା ତ ଭଲ ହେଉଛି, କିନ୍ତୁ ଯେହେତୁ ଗୋଟିଏ ପରିବାର ଅଟ, ପ୍ରଭୁ ପରିବାର ଅଟ, ଲୌକିକ ପରିବାର ନୁହେଁ, ପ୍ରଭୁ ପରିବାର। ପ୍ରଭୁ ପରିବାରର ଅର୍ଥ ହେଲା ପରସ୍ପର ପ୍ରତି ଶୁଭ ଭାବନା, କଲ୍ୟାଣର ଭାବନା, ପରସ୍ପର ପ୍ରତି ଏହି ସଂକଳ୍ପ ରହୁ ଯେ ଆମ ସମସ୍ତଙ୍କୁ ଏକାଠି ହୋଇ ପରସ୍ପରକୁ ଆଗକୁ ବଢାଇ ମୁକ୍ତିର ଗେଟ୍ ଖୋଲି ସାଥୀ ହୋଇ ଯିବାକୁ ହିଁ ହେବ। ସେଥିପାଇଁ ପ୍ରତ୍ୟେକ ସେବା କେନ୍ଦ୍ରରେ ଏଭଳି ବାୟୁମଣ୍ଡଳ ରହୁ ଯାହାକି ଜଣାପଡୁଥିବ ଯେ ଏମାନେ ଆଠ ନୁହନ୍ତି, ଦଶ ନୁହନ୍ତି, ଦଶଟି ଯାକ ଏକ ଅଟନ୍ତି। ତେଣୁ ଆସନ୍ତା ଦୀପାବଳିରେ ସମସ୍ତେ ନିଜ ଭିତରେ ସଂକଳ୍ପ କର ଯେ ଏବେ ସଂସ୍କାର ମିଳନର ରାସ କରିବାକୁ ହିଁ ହେବ। ଜଣେ ବି ଆତ୍ମା କେହି କାହାଠାରୁ ଦୂରେଇ ନ ରହୁ, ସମସ୍ତେ ଏକ ମନ ହୋଇ ରୁହନ୍ତୁ। ତେବେ ଏହି ବର୍ଷ ଦୀପାବଳି ଉତ୍ସବରେ ସଂସ୍କାର ମିଳନର ରାସ କର। ମନ ଭିତରେ ଦୃଢ଼ ସଂକଳ୍ପ କର ଯେ କେହି ଜଣେ ବି ମୋ ପାଇଁ ଅଶାନ୍ତ ନ ହେଉ, ସମସ୍ତେ ହାଲୁକା ରୁହନ୍ତୁ। ଯଦି ସଂସ୍କାର ନ ମିଶେ ତେବେ ଅଶାନ୍ତ ହୋଇଯାଆନ୍ତି। ତେଣୁ ବାବା ଭାବୁଛନ୍ତି ଏହି ସଂକଳ୍ପ ଦ୍ୱାରା ମୁକ୍ତିର ଫାଟକ ଖୋଲିବା ପାଇଁ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇଯିବ। ତେଣୁ ଚେକ୍ କର, କେହି ବି ମୋ ଉପରେ ଅସନ୍ତୁଷ୍ଟ ନୁହନ୍ତି ତ, ଏବଂ ମୋ ପାଇଁ କାହାର ମଥା ଭାରି ନ ହେଉ। କଣ ଏହା ହୋଇପାରିବ? ହୋଇପାରିବ, ମୁଣ୍ଡ ହଲାଓ, ହୋଇପାରିବ। ଯଦି ହୋଇପାରିବ ତେବେ ହାତ ଉଠାଅ, ତେବେ ଏହି ଦୀପାବଳିର ଶୋଭା ବହୁତ ଭଲ ହୋଇଯିବ। ବାପଦାଦା ଡବଲ ବିଦେଶୀମାନଙ୍କୁ ପ୍ରତିଦିନ ଦିଲ ଭିତରେ ପ୍ରକଟ କରୁଛନ୍ତି, କାହିଁକି ଜାଣିଛ? କାହିଁକି ପ୍ରକଟ କରୁଛନ୍ତି? କାହିଁକି ନା ଡବଲ ବିଦେଶୀମାନେ ସାରା ବିଶ୍ୱରେ ବାବାଙ୍କର ନାମ ବିଖ୍ୟାତ କରିବା ପାଇଁ ନିମିତ୍ତ ହୋଇଛନ୍ତି। ତେବେ କେଉଁ କଥା ପାଇଁ ନିମିତ୍ତ ହୋଇଛନ୍ତି? ଯେବେ କି ଏମାନେ ଭାରତବାସୀ ନୁହନ୍ତି, ବିଦେଶୀ ଅଟନ୍ତି। ଏମାନେ ଯଦି ନିଜର ଭାଗ୍ୟ ଗଢି ପାରୁଛନ୍ତି ତେବେ ଆମେ କାହିଁକି ବାକି ରହିବୁ? ଏହିଭଳି ପ୍ରେରଣା ଦିଲ୍ଲୀର ପ୍ରୋଗ୍ରାମରୁ ହିଁ ଭାରତରେ ବହୁତ ଭଲ ପ୍ରସାର ହୋଇଯାଇଛି। ସେଥିପାଇଁ ବାପଦାଦା ସେବା ଉଦ୍ଦେଶ୍ୟରେ ତୁମମାନଙ୍କୁ ପ୍ରକଟ କରୁଛନ୍ତି। ଏମାନେ ଭାରତକୁ ନିଦରୁ ଉଠାଇବେ, ଏବେ ବି ଉଠାଉଛନ୍ତି, ଏବଂ ଆଗକୁ ମଧ୍ୟ ଏହିଭଳି ଭିଆଇପି ମାନଙ୍କୁ ବାହାର କରିବେ ଯେଉଁମାନେ କି ଭାରତବାସୀଙ୍କୁ ଜାଗ୍ରତ କରିବେ, ସେମାନଙ୍କର ଅନୁଭବ ଭାରତବାସୀଙ୍କୁ ଜାଗ୍ରତ କରିବ। ବାପଦାଦାଙ୍କର ମନେ ଅଛି, ଆରମ୍ଭ ସମୟରେ ବହୁତ ଭିଆଇପି ମାନଙ୍କୁ ନେଇକରି ଆସୁଥିଲେ, କାର୍ଯ୍ୟକ୍ରମ କରୁଥିଲେ, ଏବେ ସେହିଭଳି ସେବା ହେଉନାହିଁ। ତେଣୁ ଏହିଭଳି ଭିଆଇପି ମାନଙ୍କୁ ପ୍ରସ୍ତୁତ କର ଯେଉଁମାନେ କି ଷ୍ଟେଜ୍ ଉପରେ ନିଜର ଅନୁଭବ ଶୁଣାଇବେ। ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକ କରୁଛ, ଅନୁଭବ ମଧ୍ୟ ଶୁଣାଉଛ, କିନ୍ତୁ ଅଳ୍ପ ସମୟ ପାଇଁ। ତେଣୁ ଏବେ ଏଭଳି ଭିଆଇପିଙ୍କୁ ଆଣ ଯେଉଁମାନେ କି ଭାରତବାଲାଙ୍କର ଭାଗ୍ୟକୁ ଜାଗ୍ରତ କରିବେ। ଏବେ ବି ବିଦେଶୀମାନଙ୍କ ସହିତ ଭାରତର ଯେଉଁ ଏକାଠି ସେବା କରିଲ ତାର ମଧ୍ୟ ଭଲ ପ୍ରଭାବ ପଡ଼ିଲା। ଏବେ ମିଳିମିଶି ଏହିଭଳି ସେବାକୁ ବଢ଼ାଇ ଚାଲ। ଆଉ ଗୋଟିଏ ମୁଖ୍ୟ କଥା ହେଲା, ସମସ୍ତେ ନିଜକୁ ଚାହେଁ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ, ଶୀଘ୍ର ଶୀଘ୍ର ଏଭଳି ସମ୍ପନ୍ନ କରିଦିଅ ଯାହାକି ତୁମମାନଙ୍କର ସମ୍ପନ୍ନତା ମୁକ୍ତିର ଦ୍ୱାର ଖୋଲିଦେବ। ଆଚ୍ଛା, ଚାରିଆଡ଼ର ସମ୍ମୁଖରେ ବସିଥିବା ବା ଯେଉଁଠାରେ ବି ବସିଥାନ୍ତୁ ନା କାହିଁକି, ସମସ୍ତଙ୍କର ଧ୍ୟାନ ମଧୁବନ ଉପରେ ରହିଛି। ବାପଦାଦାଙ୍କୁ ଦେଖୁଛନ୍ତି, ଅଧିକାଂଶ ପିଲା ତ ଦେଖି ବି ପାରୁଛନ୍ତି। ବାପଦାଦା ମଧ୍ୟ ସବୁ ପିଲାଙ୍କୁ, ଚାରିଆଡ଼ର ପିଲାମାନଙ୍କୁ ସଦା ହର୍ଷିତ ରହୁଥିବା, ସଦା ଡବଲ ପୁରୁଷାର୍ଥୀ ଅର୍ଥାତ୍ ସୌର ପୁରୁଷାର୍ଥରେ ମଧ୍ୟ ଏବଂ ସେବାର ପୁରୁଷାର୍ଥରେ ମଧ୍ୟ ଏଭଳି ଡବଲ ପୁରୁଷାର୍ଥୀ ଏବଂ ଡବଲ ନିଶ୍ଚୟ ଏବଂ ନିଶାରେ ରହୁଥିବା, ସର୍ବଦା ବାବାଙ୍କ ସଙ୍ଗରେ ହିଁ ରହୁଥିବା, ସର୍ବଦା ପରସ୍ପର ଭିତରେ ମଧ୍ୟ କଲ୍ୟାଣ ଏବଂ ଶୁଭ ଭାବନାରେ ରହୁଥିବା ସବୁ ପିଲାମାନଙ୍କୁ ନାମ ସହିତ ବାପଦାଦା ଦିଲର ୟାଦ ପ୍ୟାର ଦେଉଛନ୍ତି। କିନ୍ତୁ ଆଜି ଦିନଟି ବିତିଗଲା ପରେ ବ୍ୟର୍ଥ ସଂକଳ୍ପର ସମାପ୍ତିର ପ୍ରତିଜ୍ଞାକୁ ଭୁଲିଯିବ ନାହିଁ। ବାପଦାଦାଙ୍କ ପାଖରେ ରେକର୍ଡ ତ ସମସ୍ତଙ୍କର ପହଞ୍ଚି ଯାଉଛି। ବାପଦାଦା ଦେଖିବେ ଯେ ତୀବ୍ର ପୁରୁଷାର୍ଥୀ ପିଲାମାନେ କେତେ ଅଛନ୍ତି ଏବଂ ପରସ୍ପରକୁ ମଧ୍ୟ ଉମଙ୍ଗ ଉତ୍ସାହ ଦେଇ କେତେ ଆଗକୁ ବଢ଼ାଉଛନ୍ତି। ଯଦି କେହି ଭୁଲ ବି କରୁଛ ତେବେ ବି ତା ପ୍ରତି ଯଦି ତୁମେ ମନ ଭିତରେ ସେହିଭଳି ସଂକଳ୍ପ କରୁଛ, ଏଇଆ କରୁଛି, ସେଇଆ କରୁଛି, ସେଇଆ କରୁଛି, ଏହାକୁ ମଧ୍ୟ ସମାପ୍ତ କର, ସେମାନଙ୍କୁ ମଧ୍ୟ ସହଯୋଗ ଦିଅ। ଶ୍ରେଷ୍ଠ ଭାବନା ଦିଅ। ଏହିଭଳି ସେବା କରି ସାରା ସଂଗଠନକୁ ଶ୍ରେଷ୍ଠ ସଂକଳ୍ପବାଲା କରିବାକୁ ହିଁ ହେବ। କୌଣସି ବି ସେଣ୍ଟରରେ କେବେ ବି ପରସ୍ପର ପ୍ରତି ଅନ୍ୟ କୌଣସି ଭାବନା ନ ରହୁ, ଶୁଭ ଭାବନା ଶୁଭ କାମନା ହିଁ ରହୁ। କଣ ଠିକ କଥା ନା? ଆଚ୍ଛା, ବହୁତ ଭଲ। ଏବେ ସବୁ ପିଲାଙ୍କୁ ବାପଦାଦା ଅଭିନନ୍ଦନ ଦେବା ସହିତ ଦିଲର ୟାଦ ପ୍ୟାର ମଧ୍ୟ ଏକା ସାଥିରେ ଦେଉଛନ୍ତି। ଆଚ୍ଛା, ଆଜିର ବରଦାନ ନିଷ୍କାମ ସେବା ଦ୍ୱାରା ବିଶ୍ୱର ରାଜ୍ୟ ପ୍ରାପ୍ତ କରୁଥିବା ବିଶ୍ୱ କଲ୍ୟାଣୀ ଦୟାଳୁ ଭବ। ନିଷ୍କାମ ସେବା ଦ୍ୱାରା ବିଶ୍ୱର ରାଜ୍ୟ ପ୍ରାପ୍ତ କରୁଥିବା ବିଶ୍ୱ କଲ୍ୟାଣୀ ଦୟାଳୁ ଭବ। ଯେଉଁମାନେ ନିଷ୍କାମ ସେବାଧାରୀ ଅଟନ୍ତି ସେମାନଙ୍କୁ କେବେ ବି ଏହି ସଂକଳ୍ପ ଆସିପାରିବ ନାହିଁ ଯେ ମୁଁ ଏତେ ସେବା କରୁଛି, ଏଥିପାଇଁ ମୋତେ କିଛି ମାନ ସାନ ବା ମହିମା ମିଳିବା ଦରକାର। ଏହା ମଧ୍ୟ ନେବା ହେଲା। ଦାତାଙ୍କର ସନ୍ତାନ ଯଦି ନେବାର ସଂକଳ୍ପ ମଧ୍ୟ କରୁଥିବେ ତେବେ ତାଙ୍କୁ ଦାତା କୁହାଯିବ ନାହିଁ। ଏହିଭଳି ନେବାର ଭାବନା ଦେବାବାରଙ୍କୁ ଶୋଭା ପାଉନାହିଁ। ଯେତେବେଳେ ଏହି ସଂକଳ୍ପ ସମାପ୍ତ ହୋଇଯିବ ସେତେବେଳେ ଯାଇ ବିଶ୍ୱ ମହାରାଜାର ମର୍ଯ୍ୟାଦା ପ୍ରାପ୍ତ ହେବ। ଏହିଭଳି ନିଷ୍କାମ ସେବାଧାରୀ ବେହଦର ବୈରାଗୀ ହିଁ ବିଶ୍ୱ କଲ୍ୟାଣୀ ଦୟାଳୁ ହୋଇଥାନ୍ତି। ଆଜିର ସ୍ଲୋଗାନ ନିଜର ଭୁଲକୁ ଅନ୍ୟ ଉପରେ ଲଗାଇବା ମଧ୍ୟ ପରଚିନ୍ତନ ଅଟେ। ଆଜିର ଅବ୍ୟକ୍ତ ଇସାରା ଏ ମାସର ଥିମ୍ ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଆଜିର ପଏଣ୍ଟ ସବୁଠାରୁ ବଡ଼ରୁ ବଡ଼ ଦାନ ହେଲା ଦାତାଙ୍କର ସନ୍ତାନ ହୋଇ ସମସ୍ତଙ୍କୁ ସହଯୋଗ ଦେବା। ବିଗିଡ଼ି ଯାଇଥିବା କାର୍ଯ୍ୟକୁ, ବିଗିଡ଼ି ଯାଇଥିବା ସଂସ୍କାରକୁ, ବିଗିଡ଼ି ଯାଇଥିବା ମୁଡ୍କୁ ଶୁଭ ଭାବନା ଦ୍ୱାରା ଠିକ୍ କରିବାରେ ସର୍ବଦା ସମସ୍ତଙ୍କର ସହଯୋଗୀ ହୁଅ। ଇଏ ତ ଏଇଆ କହିଲା, ଏଇଆ କରିଲା ଏସବୁ ଦେଖୁଥିଲେ, ଶୁଣୁଥିଲେ, ଜାଣୁଥିଲେ ମଧ୍ୟ ନିଜର ସହଯୋଗର ଷ୍ଟକ୍ ଦ୍ୱାରା ସେମାନଙ୍କୁ ପରିବର୍ତ୍ତନ କରି ଭରପୁର କରିଦେବା ଏହା ସବୁଠାରୁ ବଡ଼ ଦାନ ଅଟେ। ଆଚ୍ଛା, ଓଁ ଶାନ୍ତି।